ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନିମାପଡ଼ା ବଳଙ୍ଗା ନୂତନ ସଡ଼କ ପଥର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶିକ୍ଷା ବ୍ୟକ୍ତିତ୍ୱର ପରିପ୍ରକାଶ ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ, କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ରାତି 9:58 ଗୋଟାଏ 26 ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ଚଳିତ ବର୍ଷର ଅନ୍ତିମ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଏବଂ କଟକ ସହରରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ାରୁ ବଳଙ୍ଗାକୁ ସଂଯୋଗ କରୁଥିବା ନୂତନ ସଡ଼କ ପଥର ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 36,95,00,000 ବ୍ୟୟ ଅଟକଳରେ ଏହି ସଡ଼କ ପଥ ନିର୍ମାଣ କରାଯିବ। ନିମାପଡ଼ା ବିଜ୍ଞପିତ ଅଞ୍ଚଳ ପରିଷଦ ଅଧୀନ ବ୍ଲକ ଛକ ନିକଟରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି, ଆଗାମୀ ଦିନରେ ପିପିଲିରୁ ନିମାପଡ଼ା ଏବଂ ଚାରିଛକରୁ କୋଣାର୍କ ରାସ୍ତାର ପ୍ରଶସ୍ତୀକରଣ କରାଯିବ। ଏଥିପାଇଁ 500 କୋଟିରୁ ଉର୍ଦ୍ଧ ଖର୍ଚ୍ଚ କରାଯିବ। ନିମାପଡ଼ା ବଳଙ୍ଗା ରାସ୍ତାକୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବାକୁ ଶ୍ରୀମତୀ ପରିଡ଼ା ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପରେ ଶ୍ରୀମତୀ ପରିଡ଼ା ନିମାପଡ଼ା ବ୍ଲକ ସମ୍ମିଳନୀ କକ୍ଷଠାରେ ନିମାପଡ଼ା ଗୋପ ଅଞ୍ଚଳର ସମସ୍ତ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବୈଠକରେ ଯୋଗ ଦେଇଥିଲେ। ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ତଥା ଅନ୍ୟାନ୍ୟ ସମସ୍ୟାଗୁଡ଼ିକ ସମ୍ପର୍କରେ ଶ୍ରୀମତୀ ପରିଡ଼ା ସେମାନଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତାକାଲି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯୋଗୁଁ ଜନ ଅଭିଯୋଗ ଶୁଣାଣିକୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଶୁଣାଣି ନିଷ୍ପତ୍ତି ନେଇ ଗଣମାଧ୍ୟମ ଦ୍ୱାରା ଜଣାଇ ଦିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଶିକ୍ଷା ବ୍ୟକ୍ତିତ୍ୱର ପରିପ୍ରକାଶ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର 43ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ପରିଷଦର ମୁଖ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ସମାରୋହରେ ମନ୍ତ୍ରୀ ଶ୍ରୀ ଗଣ୍ଡ ଯୋଗଦେଇ କହିଛନ୍ତି, ଶିକ୍ଷା ହିଁ ସମୃଦ୍ଧ ଭାରତର ମାନଦଣ୍ଡ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ନିରନ୍ତର ସହଭାଗୀ ହୋଇଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ 43 ବର୍ଷର ଯାତ୍ରା ସଫଳତାର ସହ ଅତିକ୍ରମ କରିଥିବାରୁ ମନ୍ତ୍ରୀ ଶ୍ରୀ ଗଣ୍ଡ ପରିଷଦର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଅନେକ ପିଲା ପାଠ ପଢ଼ନ୍ତି ଏବଂ ଚାକିରି କହନ୍ତି, ଅଧିକାଂଶ ବେକାର ହୋଇ ରହିଯାଆନ୍ତି। ଆଜିର ଶିକ୍ଷା ବ୍ୟବସ୍ଥାରେ ଧନ୍ଦାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଛି, ଡିଜିଟାଲ ଏଜୁକେସନକୁ ଗୁରୁତ୍ୱ ଦିଆଯାଇଛି। ପିଲାର ଯେତେବେଳେ ଦକ୍ଷତା ବିକାଶ ହେବ, ବିଦ୍ୟାଳୟ ସ୍ତରରେ ପାଠପଢ଼ା ଶେଷ ହେବ, ତାପରେ ସେ ଯେକୌଣସି କାର୍ଯ୍ୟରେ ସେ ନିଜକୁ ନିୟୋଜିତ କରିପାରିବ ଏବଂ ନିଜେ ସେ ସ୍ୱାବଲମ୍ବୀ ହୋଇପାରିବ। ଯେମିତି ଭାରତ ବର୍ଷର କୌଣସି ଯୁବକ ବେକାର ହୋଇ ରହିବେ ନାହିଁ ଏବଂ ବିକଶିତ ଭାରତରେ ଏବଂ ବିକଶିତ ଓଡ଼ିଶାରେ ସେମାନେ ସହାୟକ ହେବେ।
ସମାରୋହରେ ଏନ୍ଏସ୍ଏସ୍ର ବାର୍ଷିକ ବିବରଣୀ ପୁସ୍ତିକା ସ୍ମରଣିକା ପ୍ରଜ୍ଞାଙ୍କୁ ମନ୍ତ୍ରୀ ଶ୍ରୀ ଗଣ୍ଡ ଉନ୍ମୋଚନ କରିଛନ୍ତି। ଏହି ସମାରୋହରେ ବିଭାଗୀୟ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦଙ୍କ ସମେତ ପରିଷଦର ବରିଷ୍ଠ କର୍ମକର୍ତ୍ତା ଯୋଗ ଦେଇଥିଲେ। ସହରାଞ୍ଚଳଗୁଡ଼ିକରେ ପାର୍କିଂ ସମସ୍ୟାର ସମାଧାନ ଲକ୍ଷ୍ୟ ନେଇ ଏକ ପରାମର୍ଶଦାତା କର୍ମଶାଳା ଆୟୋଜିତ ହୋଇଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଅର୍ବାନ୍ ଏକାଡେମୀ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ବିଭାଗୀୟ ଅଧିକାରୀ, ମ୍ୟୁନିସିପାଲ କମିଶନର, ନାଗରିକ ସମାଜ ପ୍ରତିନିଧି ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ନିଜର ମତ ଉପସ୍ଥାପନ କରିଥିଲେ। ପାର୍କିଂର ଉତ୍ତମ ପରିଚାଳନା, ଟ୍ରାଫିକ୍ ନିୟନ୍ତ୍ରଣ ଆଦି ବିଭିନ୍ନ ପ୍ରସଙ୍ଗ ନେଇ କର୍ମଶାଳାରେ ମତ ବିନିମୟ ହୋଇଛି। ରାସ୍ତା ଉପରେ ଏବଂ ରାସ୍ତା ପାର୍ଶ୍ୱ ପାର୍କିଂ ନିୟନ୍ତ୍ରଣ, ଚାହିଦା ଭିତ୍ତିକ ପାର୍କିଂ ଶୁଳ୍କ ପ୍ରଚଳନ, ଅବାଧ ପାର୍କିଂକୁ ପ୍ରତିହତ କରିବା, ଚାଲିବା, ସାଇକେଲ ଚାଳନା ଏବଂ ସାର୍ବଜନୀନ ପରିବହନ ସମନ୍ୱୟ ଭଳି ନିରନ୍ତର ଗତିଶୀଳତା ବିକଳ୍ପଗୁଡ଼ିକୁ ପ୍ରୋହାହନ ପ୍ରଦାନ କରିବା ଉପରେ କର୍ମଶାଳାରେ ଆଲୋଚନା ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ରାଜେଶ ପ୍ରଭାକର ପାଟିଲ ଏଥିରେ ଯୋଗଦେଇ ପାର୍କିଂ ବ୍ୟବସ୍ଥା ନେଇ ଚିଠା ନୀତି, ଟ୍ରାଫିକ୍ ନିୟନ୍ତ୍ରଣ, ସୁରକ୍ଷା ବ୍ୟବସ୍ଥା ଏବଂ ନାଗରିକ ଅନୁକୂଳ ଓ ସହରାଞ୍ଚଳ ସ୍ଥାନ ନିରୂପଣ ସମ୍ପର୍କରେ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଚିଠା ପାର୍କିଂ ନୀତି ଆଧାରରେ ରାଜ୍ୟର ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଅଧୀନରେ ସ୍ୱଚ୍ଛ ଏବଂ ସ୍ଥାୟୀ ପାର୍କିଂ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ନେଇ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ ବୋଲି ବିଭାଗ ସୂତ୍ରରୁ ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଆସନ୍ତା 17 ତାରିଖଠାରୁ ଅକ୍ଟୋବର 2 ତାରିଖ ପର୍ଯ୍ୟନ୍ତ ସେବାପକ୍ଷ ପାଳନ ନେଇ ନୟାଗଡ଼ ଜିଲ୍ଲା ବିଜେପି ଶାଖା ପକ୍ଷରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାସ୍ତରୀୟ ତଥା ମଣ୍ଡଳସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ନେଇ ବୈଠକରେ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଏଥିରେ ଯୋଗଦେଇ ସେବାପକ୍ଷ ଅବସରରେ ସ୍ୱଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଜୀବନ ଆଧାରିତ ପ୍ରଦର୍ଶନୀ, ବିକଶିତ ଭାରତ ଚିତ୍ରାଙ୍କନ ପ୍ରତିଯୋଗିତା, ଭୋକାଲ୍ ଫର୍ ଲୋକାଲ୍ ଅଭିଯାନ ନେଇ ସଚେତନତା ବୃଦ୍ଧି ଆଦି କାର୍ଯ୍ୟକ୍ରମଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଚଳିତବର୍ଷର ଅନ୍ତିମ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଆଜି ଦୃଶ୍ୟମାନ ହେବ। ଭାରତୀୟ ସମୟ ଅନୁଯାୟୀ ରାତି 9:58 ର ଗ୍ରହଣ ଆରମ୍ଭ ହୋଇ ବିଳମ୍ବିତ ରାତି 1:26 ଶେଷ ହେବ ବୋଲି ଜ୍ୟୋତିର୍ବିଜ୍ଞାନୀମାନେ ମତ ଦେଇଛନ୍ତି। ଚନ୍ଦ୍ରଗ୍ରହଣକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ରାତିରେ ଗ୍ରହଣ ସ୍ୱର୍ଶ ହେବା ମାତ୍ରେ ମହାପ୍ରଭୁଙ୍କର ଗ୍ରହଣ ମହାସ୍ନାନ ଏବଂ ଗ୍ରହଣ ଭୋଗନୀତି କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ଗ୍ରହଣ ସର୍ବମୁଖ୍ୟ ରାତି 1:27:17 ହେବ। ଶ୍ରୀମନ୍ଦିରରେ ଇନ୍ଦ୍ରଗୋବିନ୍ଦ ବନ୍ଦାପନା ନୀତି ଏବଂ ଇନ୍ଦ୍ରହାତୀ ପ୍ରସ୍ତାବ ନୀତି ଅନୁଷ୍ଠିତ ହୋଇଯାଇଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ଏମ୍ଏସ୍ଏମ୍ଇ କ୍ଷେତ୍ର ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ। ଜିଏସ୍ଟି ପରିଷଦର ଗତ ବୁଧବାର ଅନୁଷ୍ଠିତ ବୈଠକରେ ଜଟିଳ ଟିକସ ବ୍ୟବସ୍ଥାକୁ ସରଳୀକରଣ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆସନ୍ତା 22 ତାରିଖରେ ଏହି ସଂଶୋଧିତ ପ୍ରସ୍ତାବ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ଏକ ରିପୋର୍ଟ।
ଉତ୍ପାଦିତ ଦ୍ରବ୍ୟର ପ୍ୟାକେଜିଂ ପାଇଁ ଆବଶ୍ୟକ ସାମଗ୍ରୀ ଉପରେ ଟିକସ ହାର ହ୍ରାସ ପାଇଛି। ଏମ୍ଏସ୍ଏମ୍ଇ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ଗୁଡ଼ିକ ଏହାଦ୍ୱାରା ଅଧିକ ସୁଫଳ ପାଇବେ। ଟ୍ରକ୍ ଏବଂ ଡେଲିଭରି ଭ୍ୟାନ୍ଗୁଡ଼ିକ ଉପରେ ଜିଏସ୍ଟି 28%ରୁ 18%କୁ ହ୍ରାସ ପାଇଛି, ଫଳରେ ମାଲ୍ ପରିବହନ ଦର ହ୍ରାସ ପାଇବ। ଦେଶର ଇ କମର୍ସ ଏବଂ ଭିତ୍ତିଭୂମି ଇକୋସିଷ୍ଟମ ଅଧିକ ସୁଦୃଢ଼ ହୋଇପାରିବ। ପ୍ୟାକେଜିଂରୁ ଆରମ୍ଭ କରି ଉତ୍ପାଦ ହସ୍ତାନ୍ତର ପର୍ଯ୍ୟନ୍ତ ସମଗ୍ର ଶୃଙ୍ଖଳ ଅଧିକ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରିବ। ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଉନ୍ନତି, ଘରୋଇ ଚାହିଦା ବୃଦ୍ଧି, ଉତ୍ପାଦ କ୍ଷେତ୍ର ତ୍ୱରାନ୍ୱିତ ହେବା ସହ ଏମ୍ଏସ୍ଏମ୍ଇ ପ୍ରତିଷ୍ଠାନଗୁଡ଼ିକର ଆର୍ଥିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ ବୋଲି ଆଶା କରାଯାଇଛି। ଆକାଶବାଣୀ ସମ୍ଭାଦ ବିଭାଗ ପାଇଁ ମୁଁ ଲହରିକା ପଟ୍ଟନାୟକ।
କଟକ ସହରର ବିଭିନ୍ନ କ୍ଲବ ଏବଂ ପୂଜା କମିଟି ପକ୍ଷରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ ଜାରି ରହିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ 310ରୁ ଉର୍ଦ୍ଧ୍ୱ ପ୍ରତିମା ବିସର୍ଜନ ପାଇଁ ସମସ୍ତ କ୍ଲବ ଏବଂ କମିଟିଗୁଡ଼ିକୁ ଅନୁମତି ଦିଆଯାଇଛି। ନଦୀ ଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ କଟକ ଉନ୍ନୟନ ନିଗମ ପକ୍ଷରୁ 15 ସ୍ଥାନରେ କୃତ୍ରିମ ଜଳାଶୟ ସୃଷ୍ଟି କରାଯାଇଛି। ଆଜି ଚନ୍ଦ୍ରଗ୍ରହଣ ଥିବାରୁ ରାତି 9:56 ସୁଦ୍ଧା ପ୍ରତିମା ବିସର୍ଜନ କରାଯିବ ବୋଲି ଜଣାପଡ଼ିଛି। ଭସାଣ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଟ୍ ଇଣ୍ଡିଆ ଅଭିଯାନ ଅଧୀନରେ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକ୍ଲୋଥନ 2025 ସଚେତନତା ଅଭିଯାନ ଆଜି ଅନୁଷ୍ଠିତ ହୋଇଛି। ସଣ୍ଡେଜନ୍ ସାଇକେଲ କାର୍ଯ୍ୟକ୍ରମରେ ରେଳ ବିଭାଗର କର୍ମଚାରୀ ଅଂଶଗ୍ରହଣ କରି ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଲୋକଙ୍କୁ ସଚେତନ କରାଇଛନ୍ତି। ଓଡ଼ିଶା ଅବକାରୀ ବିଭାଗ ପକ୍ଷରୁ ରାଜ୍ୟରେ ଚୋରା ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟ ନେଇ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ 1,42,00,000 ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। 264 ମାମଲା ରୁଜୁ କରାଯିବା ସହ 183 ଜଣଙ୍କୁ ଗିରଫ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ 251 କିଲୋଗ୍ରାମ ଗଞ୍ଜେଇ, 317 ଗ୍ରାମ ବ୍ରାଉନ୍ ସୁଗର, 9 କିଲୋଗ୍ରାମ ଭାଙ୍ଗ ଅନ୍ତର୍ଭୁକ୍ତ। ବେଆଇନ ଉପାୟରେ ପ୍ରସ୍ତୁତ ବହୁ ପରିମାଣର ମଦକୁ ମଧ୍ୟ ଜବତ କରାଯାଇ ନଷ୍ଟ କରାଯାଇଛି। ମାଲକାନଗିରି ଜିଲ୍ଲାରେ ୟୁରିଆ ସାର ଅଭାବ ଅଭିଯୋଗ ନେଇ ମହାରାଜପଲ୍ଲୀ ପଞ୍ଚାୟତର ଚାଷୀ ଆଜି 326 ନମ୍ଘର ଜାତୀୟ ରାଜପଥ ଅବରୋଧ କରିଥିଲେ, ଫଳରେ ବହୁ ସମୟ ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା। ତେବେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଜିଲ୍ଲାର କିଛି ପଞ୍ଚାୟତରେ ଏପର୍ଯ୍ୟନ୍ତ ୟୁରିଆ ସାର ପହଞ୍ଚି ନଥିବା ନେଇ ଚାଷୀଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ନବରଙ୍ଗପୁର ଜିଲ୍ଲା ସମନ୍ୱିତ ଜନଜାତି ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ଆଦି କର୍ମଯୋଗୀ ଅଭିଯାନ ଅଧୀନରେ ଏକ 3-ଦିନିଆ କର୍ମଶାଳା ଉଦ୍ଯାପିତ ହୋଇଯାଇଛି। ଏଥିରେ 10 ବ୍ଲକର ବିଭିନ୍ନ ବିଭାଗର 58 ଜଣ ଅଧିକାରୀ ଏବଂ 3 ନାଗରିକ ସାମାଜିକ ସଂଗଠନର କର୍ମକର୍ତ୍ତା ଯୋଗ ଦେଇଥିଲେ। ଆସନ୍ତା 10 ତାରିଖ ମଧ୍ୟରେ ବ୍ଲକସ୍ତରୀୟ ଅଧିକାରୀଙ୍କ ନିମନ୍ତେ କର୍ମଶାଳା ଆୟୋଜନ ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଖୋର୍ଦ୍ଧା ବ୍ଲକ ବାଣପୁର ଗ୍ରାମପଞ୍ଚାୟତରେ ଆସନ୍ତାକାଲି ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ବ୍ଲକରେ ଏହି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇ ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ସେବା ଯୋଗାଇ ଦିଆଯିବ। ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ଚାରିଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସନ୍ଧ୍ୟା 6ଟା ସୁଦ୍ଧା 626.62 ଫୁଟ ରହିଥିଲା। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିମାପଡ଼ା ବଳଙ୍ଗା ନୂତନ ସଡ଼କ ପଥର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଶିକ୍ଷା ବ୍ୟକ୍ତିତ୍ୱର ପରିପ୍ରକାଶ ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ, କହିଲେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ। ରାତି 9:58 ମିନିଟ୍ରୁ ଗୋଟାଏ 26 ମିନିଟ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେବ ଚଳିତ ବର୍ଷର ଅନ୍ତିମ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ। ଏବଂ କଟକ ସହରରେ ଜାରି ରହିଛି ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣ ସମାରୋହ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।